ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଏସ୍ଏଚ୍ଜି ମହିଳାମାନଙ୍କ ଲାଗି ବିନା ସୁଧଥି ଋଣ ବ୍ୟବସ୍ଥା ଜାରି ରଖବାରକେ ରାଜ୍ୟ ସରକାର ନେଲେ ନିଷ୍ପତ୍ତି। ରାଜ୍ୟ ଖାଲି ପଡ଼ିଥିବା 1353 ଅଧ୍ୟାପକ ପଦବୀ ପୂରଣ ଲାଗି ମୂଲ ହେଲା ପ୍ରକ୍ରିୟା। ଛାତ୍ରଛାତ୍ରୀମାନଙ୍କର ସାମାଜିକ ଆଉ ଜ୍ଞାନର ବିକାଶ ଭାଷା ଜରିଏ ସମୃଦ୍ଧ ହୋଇପାରିବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉର୍ ଦେଶେ ଇ ବଛର ସ୍ୱାଭାବିକ ନୁ ଅଟକା ହେବା ମୌସୁମୀ ବର୍ଷା ଅନୁମାନ କଲା ଭାରତୀୟ ପାଣିପାଗ ବିଭାଗ। ଏଥର ପୂରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବିନା ସୁଧଥି ଋଣ ବ୍ୟବସ୍ଥା ବାବଦ ଗୋଟିଏ ପ୍ରସ୍ତାବକେ ଅନୁମୋଦନ ଦେଇଛନ୍। ପ୍ରସ୍ତାବ ଅନୁସାରେ 10 ଲକ୍ଷ ଟଙ୍କା ତକ୍ ଋଣଥି ଏସ୍ଏଚ୍ଜିମାନଙ୍କୁ ସୁଧ ଦେବାରକେ ନାଇଁ ପଡ଼େ। ଇ ନିୟମ 2025 ମାର୍ଚ୍ଚ 31 ତାରିଖ ତକ୍ ଲାଗୁ ରହିବା ବୋଲି ମୁଖ୍ୟମନ୍ତ୍ରୀ ଆଗନୁ ଘୋଷଣା କରିଥିଲେ। ହେଲେ ଇ ସମୟକେ 2025-26 ଆର୍ଥିକ ବଛର ଆର୍ ତାର୍ ଆଗ୍କେ ବିଲ୍ ଲାଗୁ କରବାର ବାବଦେ ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍। ରାଜ୍ୟ ସରକାରଙ୍କର ଇ ପଦକ୍ଷେପ ରାଜ୍ୟର ମହିଳା ଉଦ୍ୟୋଗୀ ଆର୍ ଲକ୍ଷପତି ଦିଦି ବନାବାର୍ତ୍ତି ସାହାଯ୍ୟ କରବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ରାଜ୍ୟ ସରକାର ପୁଲିସ୍ ବାହିନୀ 2500 ନୂଆ ଗୃହରକ୍ଷୀ ପଦବୀ ଘୋଷଣା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଇ ବାବଦ ପ୍ରସ୍ତାବକେ ଅନୁମୋଦନ ଦେଇଛନ୍। ନୂଆ ପଦବୀ ଘୋଷଣା ଉତ୍ତରୁ ରାଇଜେ ଇହାଦେ ଗୃହରକ୍ଷୀ ପଦବୀ ସଂଖ୍ୟା 20,175 ହୋଇଛି। ସୂଚନା ଅନୁସାରେ ରାଇଜେ ଆଇନ ଶୃଙ୍ଖଳା ସ୍ଥିତିକେ ବରକସ କରବା ଲାଗି ପୁଲିସ୍ ବାହିନୀ 12,000 ପଦବୀ ବଢ଼ାବାରକେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଗନୁ ଘୋଷଣା କରିଥିଲେ। କେନ୍ଦ୍ର ସଡ଼କ ଆଉ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଇବା 17 ତାରିଖ ଗୁରୁବାର ଦିନ ଓଡ଼ିଶା ଗସ୍ତଥି ଆସିବେ। ରାଜ୍ୟ ପୂର୍ତ୍ତ ଆଉ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ବାବଦେ ସୂଚନା ଦେଇକରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଗୁରୁବାର ଦିନ ସକାଳେ କଟକ ଆଖର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କର ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମଟି ଯୋଗଦେବେ। ଉପରବେଲା ଜାତୀୟ ରାଜପଥ ପ୍ରାଧିକରଣ ତରଫୁ କରାଯାଉଥିବା ଭିନ୍ ଭିନ୍ ସଡ଼କ ପ୍ରକଳ୍ପର ସମୀକ୍ଷା କରିବେ। ଶ୍ରୀ ଗଡ଼କରୀ ରାଜ୍ୟ ସରକାରଙ୍କ ଦ୍ୱାରା କରାହୋଇଥିବା ପାଖାପାଖି 5,000 କୋଟି ଟଙ୍କାର ପ୍ରକଳ୍ପମାନଙ୍କର ଲୋକାର୍ପଣ ଆଉ ଶିଳାନ୍ୟାସ କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ 2024 ଲାଗୁ କରବାର ଉତ୍ତରୁ ଇ ବାବଦେ ଆଲୋଚନା କରବାର ଲାଗି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜକର ଅଧ୍ୟକ୍ଷତାଥି ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କର ଗୋଟିଏ ସମ୍ମିଳନୀ ହୋଇଯାଇଛି। ବିଶ୍ୱବିଦ୍ୟାଳୟମାନଙ୍କେ ଶିକ୍ଷକ ଅଣଶିକ୍ଷକ ନିଯୁକ୍ତି ପାଠ୍ୟକ୍ରମ ସ୍ନାତକୋତ୍ତର ବିଭାଗମାନଙ୍କର ମିଶ୍ରଣ ଭିତ୍ତିଭୂମିର ବିକାଶ ବାଗିର ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଇତାର ସହିତ ବିଶ୍ୱବିଦ୍ୟାଳୟମାନଙ୍କେ ଭିନ୍ ଭିନ୍ କମିଟି ଗଠନ ତାର ଅଡିଟ୍ କରାଯିବାର ବିଷୟଥି ବିଲ୍ ଆଲୋଚନା ହୋଇଥିଲା। ବିଶ୍ୱବିଦ୍ୟାଳୟମାନଙ୍କେ ଖାଲି ପଡ଼ିଥିବା 1353 ଅଧ୍ୟାପକ ପଦବୀ ପୂରଣ କରବାର ଲାଗି ପ୍ରକ୍ରିୟା ମୂଲ ହୋଇଛି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଶ୍ରୀ ସୁରଜ କହିଛନ୍।
ଇତିମଧ୍ୟରେ ଯେଉଁମାନେ ରିଟାୟାରମେଣ୍ଟ ହୋଇଛନ୍ତି ଏସବୁ ମିଶିକି ପାଖାପାଖି 1353 ପ୍ରଫେସର ବା ଆସିଷ୍ଟାଣ୍ଟ ପ୍ରଫେସର ଆସୋସିଏଟ୍ ପ୍ରଫେସର ଏଭଳି ଭାବରେ ଟିଚିଂ ପୋଷ୍ଟ ଖାଲି ଅଛି। ତେଣୁ ସେଗୁଡ଼ିକ କେଉଁଭଳି ଭାବରେ ଅତି ଶୀଘ୍ର ନିଯୁକ୍ତି କରାଯାଇପାରିବ ଏବଂ ଆମର ପାଖାପାଖି 2000 ନନ୍ ଟିଚିଂ ଷ୍ଟାଫ୍ ପୋଷ୍ଟ ଖାଲି ଅଛି। ୟୁନିଭର୍ସିଟିଗୁଡ଼ିକ ଅତି ଶୀଘ୍ର ରିକ୍ୱେସନ୍ ଦିଅନ୍ତୁ।
ସମ୍ମିଳନୀଟି 17 ବିଶ୍ୱବିଦ୍ୟାଳୟର କୁଳପତି କୁଳସଚିବ ଉପକୁଳ ସଚିବ ପିଜି କାଉନ୍ସିଲ୍ ଅଧ୍ୟକ୍ଷ ସମ୍ମିଳନୀଟି ଉପସ୍ଥିତ ଥିଲେ। ରାଜ୍ୟ ସରକାର ପାଖାପାଖି 1 ଲକ୍ଷ ଓମ୍ଫେଡ୍ ଦୁଗ୍ଧ ଚାଷୀମାନଙ୍କୁ 31,10,00,000 ଟଙ୍କାର ସାହାଯ୍ୟ ଦେଇଛନ୍ ବୋଲି ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍। ତାଙ୍କର ସୂଚନା ଅନୁସାରେ 2024 ଫେବୃୟାରୀ 2025 ଭିତରେ ଯେଉଁ ଚାଷୀ ଯେତିକି ଗୁରସ୍ ଓମ୍ଫେଡ୍କେ ଦେଇଛନ୍ ସେମାନଙ୍କର ବ୍ୟାଙ୍କ ଖାତାକେ ସେ ହିସାବେ ସାହାଯ୍ୟ ଟଙ୍କା ଦିଆଯାଇଛି। ଲିଟର ପିଛା 1-5 ଟଙ୍କା ତକ୍ ସାହାଯ୍ୟ ଟଙ୍କା ଦେବାରକେ ଆଗନୁ ଘୋଷଣା କରାଯାଇଥିଲା। ଏଥିଲାଗି ରାଜ୍ୟ ସରକାର ବିଲ୍ ଓମ୍ଫେଡ୍କେ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଥିଲେ ବୋଲି ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି। ଭାଷା ଜରିଏ ଛାତ୍ରଛାତ୍ରୀମାନଙ୍କର ସାମାଜିକ ଆଉ ଜ୍ଞାନର ବିକାଶ ସମୃଦ୍ଧ ହୋଇପାରବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଆଜି ଉପରବେଲା ଝାରସୁଗୁଡ଼ାଠାରେ ଜିଲ୍ଲା ପ୍ରଶାସନ ତରଫୁ ତିଆରି ହୋଇଥିବା ଦ୍ୱିଭାଷୀ ବର୍ଣ୍ଣମାଲା ବହି ସମ୍ବଲପୁର ଭାଷା ଶିକ୍ଷାକେ ଉନ୍ମୋଚନ କରିକିରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ଓଡ଼ିଶାର ପଶ୍ଚିମ ଇଲାକାନ କଥିତ ମାତୃଭାଷାକେ ରାଜ୍ୟଭାଷା ଓଡ଼ିଆ ସଙ୍ଗେ ଯୋଡ଼ାଯିବାର ସଙ୍ଗେ ଆଜି ଗୋଟିଏ ନୂଆ ସେତୁବନ୍ଧ ତିଆରି ହୋଇଛି। ଇତାର ସହିତ ଛାତ୍ରଛାତ୍ରୀମାନଙ୍କ ଲେଖାକେ ନେଇକରି ତିଆରି ହୋଇଥିବା ବହି ପଠନ ପାର୍ବଣକେ ବିଲ୍ ଶ୍ରୀ ପ୍ରଧାନ ଉନ୍ମୋଚନ କରିଛନ୍। ଏ ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଇତାର ଆଗନୁ ଆଜି ସକାଳ ବେଳା ଶ୍ରୀ ପ୍ରଧାନ ସମ୍ବଲପୁରନ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କର ଦର୍ଶନ କରିବାର ସହିତ ଦୁଇ ନମ୍ଘର ପ୍ରକଳ୍ପ ଇଲାକାର ସମୀକ୍ଷା କରିଛନ୍। ପୂର୍ବତ ଟ୍ରେଲପଥ ତରଫୁ ଆଇବା କାଲିଠାନୁ ସମ୍ବଲପୁର ରାୟଗଡ଼ା ସମ୍ବଲପୁର ଏକ୍ସପ୍ରେସ୍ ଟ୍ରେନ୍କେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ରୋଡ୍ ଷ୍ଟେସନର ପରୀକ୍ଷାମୂଳକ ଭାବେ ରହଣି କରାଯିବା। ଆଇବାକାଲି ସକାଳୁ ସମ୍ବଲପୁରନୁ ଟ୍ରେନ୍ ଛାଡ଼ିଲା ଉତ୍ରୁ 8:14 ଦେଓଗାଁ ରୋଡ୍ ଷ୍ଟେସନର ପହଞ୍ଚିବା, 2 ଉତ୍ରୁ ଫେର୍ ରାୟଗଡ଼ା ଆଡ଼କେ ଯାତ୍ରା କରିବା। ସେନ୍ତା ରାୟଗଡ଼ା ଆଡ଼ୁ ଆସୁଥିବା ଟ୍ରେନ୍ ବେଲବୁଡ଼ର 4:40 ଦେଓଗାଁ ରୋଡ୍ ଷ୍ଟେସନର ଅଟକିବା ଆର୍ 2 ଉତ୍ରୁ ଫେର୍ ସମ୍ବଲପୁର ଆଡ଼କେ ଯାତ୍ରା କରିବା। ଦେଓଗାଁ ରୋଡ୍ ଇଲାକା ଯାତ୍ରୀମାନଙ୍କର ସୁବିଧା ଲାଗି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପୂର୍ବତ ଟ୍ରେଲପଥ ତରଫୁ ସୂଚନା ଦିଆଯାଇଛି। ପାରମ୍ପରିକ ଚାଷ୍କେ ବଞ୍ଚାଇ ରଖବାର୍ ଲାଗି ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ ଜାମସେଡ୍ ପଞ୍ଚାୟତ ଖରମାଲ ଗାଁନ ଦେଶୀ ବିହନ ପରବ ପାଳନ କରାଯାଇଛି। ଇ ଗାଁର ଚାଷୀମାନେ ଆଧୁନିକ ଚାଷ ପଦ୍ଧତି ବଦଲା ପାରମ୍ପରିକ ଚାଷ୍କେ ଅଏତକା ଗୁରୁତ୍ୱ ଦେସନ୍। ଦେଶୀ ବିହନ ନିଜ ନିଜର ଭିତରେ ଦିଆନିଆ କରିକି ବିହନ କ୍ଷେତ୍ରଥି ସ୍ୱାବଲମ୍ବୀ ହେବାର୍ ଲାଗି ଇ ଗାଁର ଚାଷୀମାନେ ଶପଥ ନେଇଛନ୍। ଦେଶୀ ବିହନ ପରବ ପାଳନ ଅବସରରେ ସଗଡ଼ଥି ମାଟିର କଲସ ଭିତରେ ଭିନ୍ ଭିନ୍ ଦେଶୀ ବିହନ ଧରିକିରି ପରିକ୍ରମା କରିଥିଲେ। ଏନ୍ତା କାର୍ଯ୍ୟକ୍ରମ ଆୟୋଜନର ବହୁତ ଗୁରୁତ୍ୱ ରହିଛି ବୋଲି ସାଂସଦ ପ୍ରଦୀପ ପୁରୋହିତ କହିଛନ୍।
ଯେ ଯେତେବେଳେ ଦୁନିଆ ଏବେ ଚିନ୍ତାଗ୍ରସ୍ତ ଅଛି, ସବୁ ରାଷ୍ଟ୍ର ଚିନ୍ତା କରୁଛନ୍, ଦୁନିଆର ବଡ଼ ବଡ଼ ବୈଜ୍ଞାନିକମାନେ ଚିନ୍ତା କରୁଛନ୍ ଯେ ଧୀରେ ଧୀରେ ଯେନ୍ ଗ୍ରୀନ୍ ରିଭଲ୍ୟୁସନ୍ ହେଲା, ଅତ୍ୟଧିକ ଉତ୍ପାଦନ କରବାର ଲାଗି ରାସାୟନିକ ସାରର ପ୍ରୟୋଗ କରାଗଲା, କୀଟନାଶକ ଔଷଧର ପର୍ଯ୍ୟାପ୍ତ ପ୍ରୟୋଗ କରାଗଲା, ଯଦିଓ ବେଶୀ ଉତ୍ପାଦନ ହେଲା କିନ୍ତୁ ଧୀରେ ଧୀରେ ବିଷ ପାଲଟି ଯାଉଛି ସେ ଖାଦ୍ୟ, ଆଜି ସେଥିଲାଗି ଗୋଟେ ବଡ଼ ଭାରି ଚିନ୍ତାର ବିଷୟ।
2025-26 ଶିକ୍ଷାବର୍ଷ ଲାଗି ସ୍ନାତକୋତ୍ତର ଆଉ 2 ବିଏଡ୍ ଏମ୍ଏଡ୍ ବିଏଚ୍ଏଡ୍ ପାଠ୍ୟକ୍ରମ ଥି ନାଁ ଲେଖା ପ୍ରକ୍ରିୟା ଜୁଲାଇ 10 ଭିତରେ ମୂଲ କରବାର ଲାଗି ସରକାର ନିଷ୍ପତ୍ତି ନେଇଛନ୍। ସେନ୍ତା ଇ ଶିକ୍ଷାବର୍ଷ ଲାଗି ସ୍ନାତକ ଶ୍ରେଣୀ ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ପ୍ରକ୍ରିୟା ମୂଲ କରବାର ଲାଗି ଉଚ୍ଚଶିକ୍ଷା ବିଭାଗ ତରଫୁ ନିଷ୍ପତ୍ତି ନିଆଯାଇଛି। ଇଥି ନାଁ ଲେଖାବା ଲାଗି ଆବେଦନକାରୀ ଆଇବା 16 ବୁଧବାରନୁ କମନ୍ ଆପ୍ଲିକେସନ୍ ଫର୍ମ ଭରିକି ଆବେଦନ କରିପାରିବେ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଜନଶୁଣାଣି ଶିବିର ହୋଇଯାଇଛି। ଏ ଅବସରରେ 20 ଅଭିଯୋଗ ଆଗତ ହୋଇଥିଲା। ଅଭିଯୋଗମାନଙ୍କର ସମାଧାନ ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ ସମ୍ମିଳନୀ କକ୍ଷନ ହୋଇଥିବା ମିଳିତ ଜନଶୁଣାଣି ଶିବିରଟି 54 ଅଭିଯୋଗ ଆଗତ ହୋଇଥିଲା। ସେଥିଭିତରୁ 2 ଦରଖାସ୍ତ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିନୁ ଆର୍ଥିକ ସାହାଯ୍ୟ ଲାଗି ଗ୍ରହଣ କରାଯାଇଛି। ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି ଜିଲ୍ଲାପାଳ ଆର୍ ଏସ୍ପି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଦେବଗଡ଼ ଜିଲ୍ଲା ରିୟାମାଲ ବ୍ଲକ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାପାଳଙ୍କର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରଟି ଜିଲ୍ଲାପାଳ ଯୋଗ ଦେଇକରି ଆସିଥିବା 20 ଅଭିଯୋଗର ଶୁଣାଣି କରିକି ଜରୁରୀ ପଦକ୍ଷେପ ନେବା ଲାଗି ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶେ ଇ ବଛର ସ୍ୱାଭାବିକ ନୁ ଅଏତକା ବର୍ଷା ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଇ ବଛର ଜୁନ୍ ମାସୁ ସେପ୍ଟେମ୍ବର ମାସ ତକ୍ ସକ୍ରିୟ ରହିବା। ଇତାର ବଲେ ଉତ୍ତର ପୂର୍ବ, ଉତ୍ତର ପଶ୍ଚିମ ଆର୍ ଦକ୍ଷିଣ ଉପଦ୍ୱୀପ ଇଲାକାର କିଛିଟା ଜାଗାକେ ଛାଡ଼ିଦେଲେ ଦେଶର ବଡ଼ଭାଗୀ ଇଲାକାନ ବର୍ଷା ସ୍ୱାଭାବିକ ରହିବା। ଇ ବଛର ମୌସୁମୀ ସମିଆତି ଏଲିନୋ ପ୍ରଭାବ ଭିଲ୍ ସ୍ୱାଭାବିକ ରହିବା ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍। ରାଜ୍ୟ ଇ ହପ୍ତାର ଶେଷ ତ କାଲବୈଶାଖୀର ପ୍ରଭାବ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ଆଜି ଉପକୂଳ, ଦକ୍ଷିଣ ଆଉ ଭିତ୍ରିଆ ଜିଲ୍ଲାମାନଙ୍କର କେତେଟା ଜାଗାନ ଧୁକାଗଡ୍ଡି ଆଉ ବର୍ଷା ଅନୁମାନ କରାଯାଇଛି। ଆଇବା 2 ଉତ୍ରୁ ଉତ୍ତର ଆଉ ଦକ୍ଷିଣ ଓଡ଼ିଶାର କେତେଟା ଜାଗାନ ଜବର ବର୍ଷାର ସମ୍ଭାବନା ରହିଛି। ଆଇବାକାଲି ସକାଳ ତ କଳାହାଣ୍ଡି, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାର କେତେଟା ଜାଗାନ ଧୁକାଗଟି ସାଙ୍ଗେ 40-50 ବେଗଟି ପବନ ବୋହିବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ଏସ୍ଏଚ୍ଜି ମହିଳାମାନଙ୍କ ଲାଗି ବିନା ସୁଧଥି ଋଣ ବ୍ୟବସ୍ଥା ଜାରି ରଖବାରକେ ରାଜ୍ୟ ସରକାର ନେଲେ ନିଷ୍ପତ୍ତି। ରାଜ୍ୟ ଖାଲି ପଡ଼ିଥିବା 1353 ଅଧ୍ୟାପକ ପଦବୀ ପୂରଣ ଲାଗି ମୂଲ ହେଲା ପ୍ରକ୍ରିୟା। ଛାତ୍ରଛାତ୍ରୀମାନଙ୍କର ସାମାଜିକ ଆଉ ଜ୍ଞାନର ବିକାଶ ଭାଷା ଜରିଏ ସମୃଦ୍ଧ ହୋଇପାରବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ଦେଶେ ଇ ବଛର ସ୍ୱାଭାବିକ ନୁ ଅଏତକା ହେବା ମୌସୁମୀ ବର୍ଷା ଅନୁମାନ କଲା ଭାରତୀୟ ପାଣିପାଗ ବିଭାଗ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।